ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ରାଫେଲ ଯୁଦ୍ଧ ଜେଟ୍ରେ ପ୍ରାୟ 25 ମିନିଟ୍ ଧରି ଆଜି ଉଡ଼ାଣ କଲେ ରାଷ୍ଟ୍ରପତି। ଗତ ଏକ ଦଶନ୍ଧିରେ ସାମୁଦ୍ରିକ କ୍ଷେତ୍ରରେ ଉଲ୍ଲେଖନୀୟ ରୂପାନ୍ତରୀକରଣ ସହିତ ବନ୍ଦର ଭିତ୍ତିଭୂମି ଓ ବାଣିଜ୍ୟ କାରବାରକୁ ପ୍ରୋତ୍ସାହିତ କରିଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। କୋଇଲା ଖଣି ନିଲାମର ଚତୁର୍ଦ୍ଦଶ ପର୍ଯ୍ୟାୟର ଆଜି ହେଲା ଶୁଭାରମ୍ଭ। ଆଦର୍ଶ ଯୁବ ଗ୍ରାମସଭା ପଦକ୍ଷେପର ଆସନ୍ତାକାଲି ଶୁଭାରମ୍ଭ ହେବ ନୂଆଦିଲ୍ଲୀରେ। ଏବଂ ହାଇଲୋ ଓପନ 2025 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଲକ୍ଷ୍ୟ ସେନ, କିରଣ ଜର୍ଜ ଓ ଉନ୍ନତି ହୁଦା ପ୍ରବେଶ କଲେ ଦ୍ୱିତୀୟ ପର୍ଯ୍ୟାୟରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହରିୟାଣାର ଅମ୍ବାଲାସ୍ଥିତ ବାୟୁସେନା ଷ୍ଟେସନରୁ ରାଫେଲ ଯୁଦ୍ଧ ଜେଟ୍ରେ ପ୍ରାୟ 25 ମିନିଟ୍ ଧରି ଆକାଶମାର୍ଗରେ ଯାତ୍ରା କରିଛନ୍ତି। ଭାରତୀୟ ସେନାବାହିନୀର ସୁପ୍ରିମ୍ କମାଣ୍ଡର ଭାବେ ରାଷ୍ଟ୍ରପତି ଆଜି ଏହି ଯାତ୍ରା କରିଥିଲେ। ରାଷ୍ଟ୍ରପତି ଆଜି ସକାଳେ ଅମ୍ବାଲାର ଏହି ବାୟୁସେନା ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ଆନୁଷ୍ଠାନିକ ଭାବେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ପୂର୍ବରୁ ବାୟୁସେନା ମୁଖ୍ୟ ଅମରପ୍ରୀତ ସିଂଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ରାଷ୍ଟ୍ରପତି ମୁର୍ମୁଙ୍କୁ ସ୍ୱାଗତ କରିଥିଲେ। ପୂର୍ବରୁ ରାଷ୍ଟ୍ରପତି ମୁର୍ମୁ ଆସାମର ତେଜପୁରସ୍ଥିତ ବାୟୁସେନା କେନ୍ଦ୍ରରୁ Sukhoi-30 MKI ଯୁଦ୍ଧ ବିମାନରେ ମଧ୍ୟ ଯାତ୍ରା କରିସାରିଛନ୍ତି। ଭାରତର ଅଭିବୃଦ୍ଧି ହାସଲ ଦିଗରେ ସାମୁଦ୍ରିକ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଆଜି ମୁମ୍ବାଇର ନେସ୍କୋ ପ୍ରଦର୍ଶନୀ କେନ୍ଦ୍ରଠାରେ ଭାରତ ସାମୁଦ୍ରିକ ସପ୍ତାହ 2025ରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଏହି ସମ୍ମିଳନୀରେ ଯୋଗ ଦେଇଥିବା ସାମୁଦ୍ରିକ କ୍ଷେତ୍ରର ପ୍ରମୁଖ ନେତୃବର୍ଗଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦି କହିଛନ୍ତି,
साथियों मैं आप सभी का ग्लोबल मैरिटाइम लीडर्स कॉन्क्लेव में अभिनंदन करता हूं। साल 2016 में मुंबई में ही इस आयोजन की शुरुआत हुई। आज ये समिट एक ग्लोबल इवेंट बन गई है। आज यहां इस कार्यक्रम में दुनिया के 85 से अधिक देशों की भागीदारी ये अपने आप में एक बहुत बड़ा मैसेज दे रही है।
ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ମଧ୍ୟରେ ସରକାର ସାମୁଦ୍ରିକ କ୍ଷେତ୍ରରେ ଉଲ୍ଲେଖନୀୟ ରୂପାନ୍ତରୀକରଣ କରିବା ସହିତ ବନ୍ଦର ଭିତ୍ତିଭୂମି ଏବଂ ବାଣିଜ୍ୟ କାରବାରକୁ ମଧ୍ୟ ପ୍ରୋତ୍ସାହିତ କରିଛନ୍ତି। ଦେଶର ସାମୁଦ୍ରିକ କ୍ଷେତ୍ର ଦ୍ରୁତଗତିରେ ସଶକ୍ତ ହେବାରେ ଲାଗିଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ବର୍ତ୍ତମାନ ବିକାଶଶୀଳ ବିଶ୍ୱରେ ଭାରତର ବନ୍ଦରଗୁଡ଼ିକ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଗଣନା କରାଯାଉଛି। କେତେକ ପ୍ରସଙ୍ଗରେ ଏପରିକି ଏହି ଭାରତୀୟ ବନ୍ଦରଗୁଡ଼ିକ ବିକଶିତ ବିଶ୍ୱଠାରୁ ମଧ୍ୟ ଉତ୍ତମ ରୂପେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ଦେଶର ବିଭିନ୍ନ ବନ୍ଦରଗୁଡ଼ିକ ମାଧ୍ୟମରେ 2024-25 ବର୍ଷରେ ରେକର୍ଡ ପରିମାଣର ମାଲ ପରିବହନ ହୋଇଥିବା ପ୍ରସଙ୍ଗରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,
साल 24-25 में भारत के मेजर पोर्ट्स ने अब तक का सबसे अधिक कार्गो हैंडल करके भी नया रिकॉर्ड बनाया है। इतना ही नहीं, पहली बार किसी इंडियन पोर्ट ने मेगावाट स्केल इंडिजिनियस ग्रीन हाइड्रोजन फैसिलिटी शुरू की है और ये उपलब्धि हमारे कांडला पोर्ट ने हासिल की है।
ବୈଶ୍ୱିକ ଉତ୍ତେଜନା, ବାଣିଜ୍ୟ କାରବାରରେ ବ୍ୟାଘତ ତଥା ବାଧାପ୍ରାପ୍ତ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ମଧ୍ୟରେ ଭାରତ ସମାବେଶୀ ଅଭିବୃଦ୍ଧି ଏବଂ ରଣନୈତିକ ସ୍ୱାୟତ୍ତତା ଓ ଶାନ୍ତିର ପ୍ରତୀକ ଭାବେ ଉଭା ହୋଇଛି। ଭାରତର ଜାହାଜ ନିର୍ମାଣ କ୍ଷେତ୍ରକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି କ୍ଷେତ୍ରରେ ଭାରତ ବର୍ତ୍ତମାନ ଏକ ନୂତନ ଶିଖର ସ୍ପର୍ଶ କରିସାରିଛି। ବୃହତ୍ ଜାହାଜ ନିର୍ମାଣ କ୍ଷେତ୍ରରେ ଦେଶରେ ଏକ ସଶକ୍ତ ଭିତ୍ତିଭୂମି ଉପଲବ୍ଧ ହେଉଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଏହି କ୍ଷେତ୍ରରେ ଥିବା ବହୁ ପୁରାତନ ଉପନିବେଶବାଦ ଆଇନଗୁଡ଼ିକୁ ଉଚ୍ଛେଦ କରି ଏକବିଂଶ ଶତାବ୍ଦୀ ଲାଗି ଉଦ୍ଦିଷ୍ଟ ଆଧୁନିକ ତଥା ଭବିଷ୍ୟ ଉପଯୋଗୀ ନିୟମ କାର୍ଯ୍ୟକାରୀ କରିଛନ୍ତି।
हमने 100 साल से ज्यादा पुराने कॉलोनियल शिपिंग लॉज को हटाकर 21st सेंचुरी के मॉडर्न और फ्यूचरिस्टिक लॉज लागू किए हैं। ये नए कानून स्टेट मैरिटाइम बोर्ड्स को एम्पावर करते हैं, सेफ्टी और सस्टेनेबिलिटी को बल देते हैं और साथ ही पोर्ट मैनेजमेंट में डिजिटलाइजेशन का भी विस्तार करते हैं। द मर्चेंट शिपिंग एक्ट में हमने भारतीय कानून को इंटरनेशनल कन्वेंशन के साथ ग्लोबली अलाइन किया है।
आपण माने संवाद सुनुचंते आकाशवाणी रो। कोयला और खनि मंत्री जी किशन रेड्डी आज नूआदिल्ली रे କୋଇଲା ଖଣି ନିଲାମର ଚତୁର୍ଦ୍ଦଶ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ରେଡ୍ଡି କହିଛନ୍ତି, କୋଇଲା କ୍ଷେତ୍ରରେ ବିବିଧ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା, ଅଧିକରୁ ଅଧିକ ଅଗ୍ରଣୀ ଶିଳ୍ପାନୁଷ୍ଠାନର ଅଂଶଗ୍ରହଣ ଏବଂ ବ୍ୟବସାୟ କାରବାରକୁ ସୁଗମ କରିବା ହେଉଛି ଏହି ନିଲାମର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ନିଲାମ ବ୍ୟବସ୍ଥାରେ ପ୍ରଥମଥର ଲାଗି କୋଇଲା ଓ ଖଣି ମନ୍ତ୍ରଣାଳୟ ପକ୍ଷରୁ ଭୂମିତଳ କୋଇଲା ବାଷ୍ପୀକରଣ ପ୍ରକ୍ରିୟାକୁ ଅନ୍ତର୍ଭୁକ୍ତ କରାଯାଇଛି। ଦେଶରେ ଗଭୀର କୋଇଲା ଭଣ୍ଡାର ସମ୍ପତ୍ତିଗୁଡ଼ିକୁ ଉପଯୋଗ କରିବା ଦିଗରେ ଏହି ବ୍ୟବସ୍ଥା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡି କୋଇଲା ଶକ୍ତି ଡ୍ୟାସ୍ବୋର୍ଡର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଖଣିଠାରୁ ବଜାର ପର୍ଯ୍ୟନ୍ତ କୋଇଲା ଯୋଗାଣ ଶୃଙ୍ଖଳ ପ୍ରକ୍ରିୟାକୁ ନିରୀକ୍ଷଣ କରିବାରେ ଏହାଦ୍ୱାରା ସୁଗମ ହୋଇପାରିବ। କେନ୍ଦ୍ର ସରକାର ଆସନ୍ତାକାଲି ନୂଆଦିଲ୍ଲୀଠାରେ ଆଦର୍ଶ ଯୁବ ଗ୍ରାମସଭା ପଦକ୍ଷେପର ଶୁଭାରମ୍ଭ କରିବେ। ପଞ୍ଚାୟତରାଜ, ଶିକ୍ଷା ଏବଂ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ମିଳିତ ପ୍ରୟାସର ଉଦ୍ଘାଟନୀ ସମାରୋହରେ କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଓ ପଞ୍ଚାୟତରାଜ ରାଷ୍ଟ୍ରମନ୍ତ୍ରୀ ଏସ୍ପି ସିଂ ବାଘେଲ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ଆଦର୍ଶ ଯୁବ ଗ୍ରାମସଭା ସମ୍ପର୍କିତ ଏକ ତାଲିମ ମଡ୍ୟୁଲ ଏବଂ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯିବ। ଏ ସମ୍ପର୍କରେ ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଜନଭାଗିଦାରୀକୁ ଅଧିକ ସଶକ୍ତ କରିବା ସହିତ ଗ୍ରାମସଭା ଅଧିବେଶନଗୁଡ଼ିକରେ ଶିକ୍ଷାର୍ଥୀମାନଙ୍କ ଅଂଶଗ୍ରହଣ ଉପରେ ପ୍ରାଧାନ୍ୟ ଦିଆଯାଇ ସ୍ଥାନୀୟ ଶାସନ ବ୍ୟବସ୍ଥାରେ ଯୁବବର୍ଗର ସମ୍ପୃକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ପଦକ୍ଷେପ ଦେଶର 1000+ ବିଦ୍ୟାଳୟ ଲାଗି କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଆନ୍ତର୍ଜାତିକ ବ୍ୟାପାର ସମ୍ପର୍କିତ ୟୁରୋପୀୟ ସଂସଦୀୟ କମିଟିର ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ସହଯୋଗକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଛି। ଏହାଦ୍ୱାରା ବିଶ୍ୱ ଅର୍ଥନୀତି ଏବଂ ଗଣତାନ୍ତ୍ରିକ ଶକ୍ତିକୁ ଅଧିକ ସୁଦୃଢ଼ କରାଯାଇପାରିବ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ସଫଳତାର ସହ କାର୍ଯ୍ୟକାରୀ କରାଯାଇପାରିଲେ ଏହି ଲକ୍ଷ୍ୟ ହାସଲ ଅଧିକ ସୁଗମ ହୋଇପାରିବ ବୋଲି ଡକ୍ଟର ଜୟଶଙ୍କର ଉଲ୍ଲେଖ କରିଛନ୍ତି। ନବସୃଜନତା କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରୁଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଉଦ୍ୟୋଗୀ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ କହିଛନ୍ତି, ଭବିଷ୍ୟତକୁ ଦୃଷ୍ଟିରେ ରଖି ବିକାଶ ଲାଗି ନୂତନ ଚିନ୍ତାଧାରା, ଉତ୍ପାଦ ଏବଂ ଜ୍ଞାନକୌଶଳ କ୍ଷେତ୍ରରେ ଭାରତର ନବସୃଜନତା ବିଶ୍ୱସ୍ତରରେ ଆଦୃତ ହୋଇଛି। ସ୍ୱଦେଶୀ ଚିନ୍ତାଧାରା କେବଳ ନିଜ ଦେଶରୁ ଉତ୍ପାଦନ, ପ୍ରସ୍ତୁତି ତଥା ସେବା ଯୋଗାଇଦେବା ନୁହେଁ, ବରଂ ଏକ ଅନିଶ୍ଚିତ ବୈଶ୍ୱିକ ପରିବେଶ ମଧ୍ୟରେ ଦୀର୍ଘସୂତ୍ରୀ ବିକାଶ, ସାର୍ବଭୌମତ୍ୱ ଓ ସୁରକ୍ଷା ସୁନିଶ୍ଚିତ କରିବାକୁ ବୁଝାଏ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଦେଶର ଡିପ୍ଟେକ୍ ଇକୋ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ବ୍ୟକ୍ତିଗତ ନିବେଶକ କିମ୍ବା ସଂସ୍ଥା ମାଧ୍ୟମରେ ଅର୍ଥ ବ୍ୟୟ କରିବେ ବୋଲି ସେ ସୁନିଶ୍ଚିତ କରିଛନ୍ତି। ଜର୍ମାନୀର ସାରବ୍ରୁକେନ୍ଠାରେ ଚାଲିଥିବା ହାଇଲୋ ଓପନ୍ 2025 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଲକ୍ଷ୍ୟ ସେନ, କିରଣ ଜର୍ଜ, ଉନ୍ନତି ହୁଦା ନିଜ ନିଜ ସିଙ୍ଗଲ୍ସ ବର୍ଗରେ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ସିଙ୍ଗଲ୍ସ ବର୍ଗରେ ଲକ୍ଷ୍ୟ ସେନ ପ୍ରାରମ୍ଭିକ ପର୍ଯ୍ୟାୟରେ ଫ୍ରାନ୍ସର ଖ୍ରୀଷ୍ଟୋ ପୋପୋଙ୍କୁ 21-22, 20 ପରାସ୍ତ କରିଥିବା ବେଳେ କିରଣ ଜର୍ଜ କିଦାମ୍ବି ଶ୍ରୀକାନ୍ତଙ୍କୁ ପ୍ରଥମ ପର୍ଯ୍ୟାୟରେ 21-19, 21-11 ହରାଇ ଦେଇଛନ୍ତି। ମହିଳା ସିଙ୍ଗଲ୍ସ ବର୍ଗରେ ଉନ୍ନତି ହୁଦା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବ୍ରାଜିଲର ଜୁଲିଆନା ଭିରାଙ୍କୁ ସିଧାସଳଖ 21-13 ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଘୂର୍ଣ୍ଣିଝଡ଼ ମୁନ୍ଥାର ପ୍ରଭାବରେ ଓଡ଼ିଶାର 33 ବ୍ଲକ ଏବଂ 11 ସହରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଆସନ୍ତାକାଲିଠାରୁ ପ୍ରଭାବିତ ଅଞ୍ଚଳଗୁଡ଼ିକରେ କ୍ଷତିଗ୍ରସ୍ତ ହୋଇଥିବା ଘର, ରାସ୍ତା ଓ ଅନ୍ୟାନ୍ୟ ସାଧାରଣ ଭିତ୍ତିଭୂମିର କ୍ଷୟକ୍ଷତିର ଆକଳନ ଆରମ୍ଭ କରାଯିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଭୁବନେଶ୍ୱରଠାରେ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ରିପୋର୍ଟ ଥରେ ହସ୍ତଗତ ହୋଇଯିବା ପରେ ପ୍ରଭାବିତ ପରିବାରବର୍ଗଙ୍କୁ ସରକାର ସହାୟତା ରାଶି ଯୋଗାଇଦେବେ। ପ୍ରଭାବିତ ଅଞ୍ଚଳର ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଇଥିବା ବାତ୍ୟା ଆଶ୍ରୟସ୍ଥଳୀରେ ସରକାର 18,762 ଜଣ ଲୋକଙ୍କୁ ଆଶ୍ରୟ ଦେବା ସହିତ ସେମାନଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ସେ କହିଛନ୍ତି, ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସହାୟତା କରିବା ସହିତ ସେଠାରେ ସ୍ୱାଭାବିକ ଜୀବନଯାତ୍ରା ଫେରାଇ ଆଣିବା ଦିଗରେ ସମସ୍ତ ସମ୍ପୃକ୍ତ ବିଭାଗଗୁଡ଼ିକ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଫେଲ ଯୁଦ୍ଧ ଜେଟ୍ରେ ପ୍ରାୟ 25 ଧରି ଆଜି ଉଡ଼ାଣ କଲେ ରାଷ୍ଟ୍ରପତି। ଗତ ଏକ ଦଶନ୍ଧିରେ ସାମୁଦ୍ରିକ କ୍ଷେତ୍ରରେ ଉଲ୍ଲେଖନୀୟ ରୂପାନ୍ତରୀକରଣ ସହିତ ବନ୍ଦର ଭିତ୍ତିଭୂମି ଓ ବାଣିଜ୍ୟ କାରବାରକୁ ପ୍ରୋତ୍ସାହିତ କରିଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ଏବଂ ହାଇଲୋ ଓପନ୍ 2025 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଲକ୍ଷ୍ୟ ସେନ, କିରଣ ଜର୍ଜ ଓ ଉନ୍ନତି ହୁଦା ପ୍ରବେଶ କଲେ ଦ୍ୱିତୀୟ ପର୍ଯ୍ୟାୟରେ। ସମ୍ବାଦ ଶେଷ ହେଲା।